ଓମ୍ ଶାନ୍ତି ଓମ୍ ଶାନ୍ତି। ଆଜିର ମହାବାକ୍ୟ ଶିବବାବାଙ୍କର 21 ଜୁଲାଇ 2026 ପ୍ରାତଃ ମୁରଲୀ ବାପଦାଦା ମଧୁବନ। ଶିବବାବା କହୁଛନ୍ତି, ମିଠେ ବଚେ, ଏବେ ପର୍ଯ୍ୟନ୍ତ ତୁମେ ଶୁଣାଶୁଣି କଥା ଉପରେ ଚାଲି ଆସିଛ, ବର୍ତ୍ତମାନ ବାବା ତୁମକୁ ସିଧାସଳଖ ଜ୍ଞାନ ଶୁଣାଇ ନିଜ ସମାନ ଜ୍ଞାନବାନ କରାଉଛନ୍ତି। ପ୍ରଶ୍ନ ଅଛି, ଭଲ ପୁରୁଷାର୍ଥୀ ପିଲାମାନଙ୍କର ଲକ୍ଷଣ ତଥା ତାଙ୍କ ଅବସ୍ଥାର ଗାୟନ କ'ଣ ରହିଛି? ଉତ୍ତର ଅଛି, ଭଲ ପୁରୁଷାର୍ଥୀ ପିଲାମାନେ ମାତା ପିତାଙ୍କୁ ପୁରା ପୁରା ଅନୁସରଣ କରିବେ, ନିଜର ଜୀବନ ପ୍ରତି ଦୟା ରଖିବେ, ପାଠପଢ଼ାରେ ପ୍ରତି ପୁରା ଧ୍ୟାନ ରଖିବେ, ଟିକିଏ ବି ସମୟ ବାହାର କରି ବାବାଙ୍କ ସ୍ମୃତିରେ ନିଶ୍ଚୟ ବସିବେ। ସେମାନଙ୍କର ଅବସ୍ଥାର ଗାୟନ ହେଉଛି ଅଚଳ, ଅଟଳ, ସ୍ଥିର। ସେମାନଙ୍କୁ ହିଁ ମହାବୀର କୁହାଯାଇଥାଏ। ଗୀତ ଅଛି, ଭୋଲେନାଥ ସେ ନିରାଲା, କୋଇ ଔର ନାହିଁ। ଓମ୍ ଶାନ୍ତି। ଭକ୍ତି ମାର୍ଗରେ ଦୁନିଆ କେବଳ ଗାୟନ କରୁଛି, ତୁମେମାନେ ଏବେ ଜାଣୁଛ ଭକ୍ତି ମାର୍ଗରେ ଆମେ ମଧ୍ୟ ଗାଉଥିଲୁ, ଏବେ ସେହି ଭୋଳାନାଥ ସମ୍ମୁଖରେ ଅଛନ୍ତି। ଭୋଳାନାଥ ଅକ୍ଷର ଭକ୍ତି ମାର୍ଗର ଅଟେ, ଜ୍ଞାନ ମାର୍ଗର ଅକ୍ଷର ହେଲା ଶିବବାବା। ତୁମେ ଜାଣୁଛ ଯେ ଅନାଦି ପୂର୍ବ ପ୍ରସ୍ତୁତି ଡ୍ରାମାର ଯୋଜନା ଅନୁସାରେ ସଙ୍ଗମ ଯୁଗରେ ବାବାଙ୍କୁ ଆସି ଆମ ଦ୍ୱାରା ଏହି ପୁରୁଷାର୍ଥ କରାଇବାକୁ ହେବ। ବାବା କଳ୍ପକଳ୍ପ ପୁରୁଷାର୍ଥ କରାଇ ଆସିଛନ୍ତି, କେତେ ସମୟ ତୁମେ ପିଲାମାନେ ଭକ୍ତି କରିଛ ଏହି କଥା ମଧ୍ୟ ସିଦ୍ଧ କରି ବତାଉଛନ୍ତି। ଯେଉଁମାନେ ପ୍ରଥମେ ପ୍ରଥମେ ଭକ୍ତି ଆରମ୍ଭ କରିଥିଲେ ସେହିମାନେ ହିଁ ଆସି ଜ୍ଞାନ ନେବେ, ଆଉ ପୁଣି ସୂର୍ଯ୍ୟବଂଶୀ ହେବେ। ସତ୍ୟଯୁଗରେ ତ କେବଳ ଜଣେ ଲକ୍ଷ୍ମୀନାରାୟଣ ଆସୁନାହାନ୍ତି, ତାଙ୍କର ବଂଶାବଳୀ ମଧ୍ୟ ଅଛନ୍ତି ନା, ତାଙ୍କୁ ଦୈବୀ ବର୍ଣ୍ଣ କୁହାଯାଉଛି। ଭାରତରେ ଦୈବୀ ବର୍ଣ୍ଣ ଥିଲା, ଏବେ ଆସୁରୀ ବର୍ଣ୍ଣ ହୋଇଯାଇଛି, ଏହା ହେଲା ସଙ୍ଗମ। ଏବେ ଆସୁରୀରୁ ଦୈବୀ କୂଳକୁ ଯିବାକୁ ହେବ। ବାସ୍ତବରେ ଏହା ସେହି ମହାଭାରତ ଲଢ଼େଇ ଯାହାର ଗାୟନ ରହିଛି, କେବଳ ଶିବଙ୍କ ବଦଳରେ ଶ୍ରୀକୃଷ୍ଣଙ୍କ ନାମ ଲେଖିଦେଇଛନ୍ତି। ଏ କଥା ଗୀତା ଖଣ୍ଡନ ହେବା ଦ୍ୱାରା ସବୁ ଶାସ୍ତ୍ର ଖଣ୍ଡନ ହୋଇଯାଉଛି, ମୂଳ କଥା ଗୀତାର ହିଁ ଅଟେ। ଗୀତା ପାଠଶାଳା ଅଥବା ଗୀତା ଭବନ କେତେ ଅଛି? ଗୀତା ଜ୍ଞାନ ଶୁଣିବାର ପାଠଶାଳା, ନିଜେ ଶୁଣାଇଲା ବାଲା ନାହାନ୍ତି, ଯିଏ ଆସିକରି ଯାଇଛନ୍ତି ତାଙ୍କର ପୁଣି ଗାୟନ କରାଯାଇଛି। ପିଲାମାନଙ୍କୁ ବାବା ପ୍ରତ୍ୟେକ ଦିନ ବହୁତ ସ୍ନେହର ସହିତ ବୁଝାଉଛନ୍ତି, ପିଲାମାନେ ଜାଣିଛନ୍ତି ବାବା ସ୍ନେହର ସାଗର, ସମସ୍ତଙ୍କୁ ସ୍ନେହର ସହିତ ଶିଖାଉଛନ୍ତି। ବାବା କେବେ କ୍ରୋଧ କରିନଥାନ୍ତି, ସର୍ବଦା ସ୍ନେହର ସହିତ ବୁଝାଉଛନ୍ତି। ପିଲାମାନେ, ତୁମେ ସତପ୍ରଧାନ ଥିଲ, ପୁଣି ପୁନର୍ଜନ୍ମ ନେଇ ଆସିଛ, ତୁମେ ଭାରତବାସୀ ହିଁ ଅସଲରେ ଦେବୀ ଦେବତା ଧର୍ମର ଅଟ, ଏ କଥା ମଧ୍ୟ ବତାଉଛନ୍ତି। ପ୍ରଥମେ ପ୍ରଥମେ ବର୍ଷା ନେବାକୁ କିଏ ଆସିବେ? ଯେଉଁମାନେ କଳ୍ପ ପୂର୍ବରୁ ନେଇଥିଲେ ସେହିମାନେ ହିଁ କହିବେ, ବାବା ଆପଣଙ୍କ ବ୍ୟତୀତ ଆମର ଆଉ କେହି ସହାୟକ ନାହାନ୍ତି। ବାବା କ୍ଷମା ମଧ୍ୟ ସେତେବେଳେ କରିବେ ଯେବେ ସଙ୍ଗମ ଯୁଗ ହେବ। ଏ କଥା ତ ପିଲାମାନେ ଜାଣିଛନ୍ତି ଯେ ରାବଣ ରାଜ୍ୟ ଏବଂ ରାମ ରାଜ୍ୟ ଏହିଠାରେ ହିଁ ହେଉଛି। ରାବଣ ରାଜ୍ୟ ଅଛି, ସେଥିପାଇଁ ତ ରାମ ରାଜ୍ୟ ଚାହୁଁଛନ୍ତି। ତୁମେ ଯେବେ ଶିବବାବା କହୁଛ, ତେବେ ବୁଦ୍ଧି ନିରାକାରଙ୍କ ଆଡ଼କୁ ହିଁ ଯାଉଛି, ନିରାକାର ହିଁ ମନେ ପଡ଼ୁଛନ୍ତି, ଆତ୍ମା ହିଁ ବାବାଙ୍କୁ ଡାକୁଛି। ଏମିତି ନୁହେଁ ଯେ ପରମାତ୍ମା ବସି ଶୁଣୁଛନ୍ତି, ବାବା ବୁଝାଉଛନ୍ତି ଡ୍ରାମାର ଯୋଜନା ଅନୁସାରେ ପତିତମାନଙ୍କୁ ପବିତ୍ର କରାଇବା ପାଇଁ ମୁଁ ଏହି ଶରୀରରେ ଆସୁଛି। ଏପରି ନୁହେଁ ଯେ ତୁମର ଡାକ ଶୁଣି ଆସୁଛି, ଭକ୍ତି ଯେବେ ପୂରା ହେଉଛି ତେବେ ମୋତେ ଆସିବାକୁ ହିଁ ପଡୁଛି, ଏହା ବୁଝିବାର କଥା ଅଟେ। ସେହି ସମୟ ଆସିବାରୁ ପିଲାମାନେ ଡାକିବାରେ ଲାଗୁଛନ୍ତି, ଏ କଥା ତ କେଉଁଠାରେ ଲେଖାଯାଇ ନାହିଁ ଯେ କେବେ ଆସିବେ। ସେମାନେ କଳ୍ପର ଆୟୁଷ୍ୟ ଭୁଲ କରି ଲେଖିଦେଇଛନ୍ତି, ଏହି ଚିତ୍ର ଘରେ ଘରେ ରହିବା ଉଚିତ, ଯାହାଙ୍କ ପ୍ରତ୍ୟେହ ଦେଖିବ ଏବଂ ସ୍ମୃତିରେ ଆସିବ ଯେ ଇଏ ବାବା, ଇଏ ଦାଦା, ଏହା ବର୍ଷା ଅଟେ। ବାବା କହୁଛନ୍ତି, ପିଲାମାନେ ସତପ୍ରଧାନ ହେବା ପାଇଁ ମୋତେ ମନେ ପକାଅ, ତେବେ ଖାଦ ବାହାରିଯିବ, ଏହି ଯୁକ୍ତି ବାବା ହିଁ ବୁଝାଉଛନ୍ତି। ଏହି ବ୍ରହ୍ମା ବାବା ମଧ୍ୟ କହୁଛନ୍ତି, ମୁଁ ବି ପୁରୁଷାର୍ଥ କରୁଛି, ପିଲାମାନଙ୍କୁ ପରସ୍ପରକୁ ସାବଧାନ କରି ଉନ୍ନତି ପ୍ରାପ୍ତ କରିବାକୁ ହେବ। ଏହି ଚିତ୍ର ଦ୍ୱାରା ବୁଝାଇବା ବହୁତ ଭଲ। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି। ସମ୍ମୁଖରେ ମହାଭାରତ ଲଢ଼େଇ ରହିଛି। ଏତେ ସବୁ ଧର୍ମର ବିନାଶ ହେବ, ସେଥିପାଇଁ ଲଢ଼େଇ ନିଶ୍ଚିତ ହେବ। ଏହି କଥା ପିଲାମାନେ ଭୁଲିଯିବା ଅନୁଚିତ। ବାସ୍ତବରେ ଏବେ କଳିଯୁଗର ଘୋର ଅନ୍ଧକାରର ସମୟ। କେତେ ଢେର ମନୁଷ୍ୟ ଅଛନ୍ତି, ତେଣୁ ବିନାଶ ନିଶ୍ଚୟ ହେବ। ସତ୍ୟଯୁଗରେ ଏକ ଧର୍ମ ହେବ, ନିଶ୍ଚୟ ସେହିମାନେ ହିଁ 84 ଜନ୍ମର ଚକ୍ର ଲଗାଇଛନ୍ତି। ଏହା ତ ସହଜ ଅଟେ। ବାକି ଏତେ ସବୁ ଧର୍ମର ନିଶ୍ଚୟ ବିନାଶ ହେବ, ପୁଣି ଏକ ଧର୍ମର ସ୍ଥାପନା ନିଶ୍ଚୟ ହେବ। ସମସ୍ତଙ୍କର ସଦ୍ଗତି ଦାତା ବାବା ଅଟନ୍ତି। ବାବାଙ୍କଠାରୁ ହିଁ ପିଲାମାନଙ୍କୁ ବର୍ଷା ମିଳୁଛି। ପିଲାମାନେ ଜାଣିଛନ୍ତି ଆମେ ଯେଉଁ ପାଠ ପଢ଼ୁଛୁ ତାହା ଭବିଷ୍ୟତ 21 ଜନ୍ମ ପାଇଁ। ଭଗବାନ ବାଜ, ମୁଁ ତୁମକୁ ପାଠ ପଢ଼ାଇ 21 ଜନ୍ମ ପାଇଁ ସ୍ୱର୍ଗର ମାଲିକ କରାଉଛି। ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ କୁଳର ସ୍ଥାପନା ହେଉଛି। ଯିଏ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚପଦ ପାଇବ। ତେଣୁ ଶିବ ବାବା କହୁଛନ୍ତି, ପିତା ମାତାଙ୍କୁ ଅନୁସରଣ କର। ଏହାଙ୍କୁ ସୂକ୍ଷ୍ମବତନ ବୈକୁଣ୍ଠରେ ମଧ୍ୟ ଦେଖୁଛ, ନିଜକୁ ମଧ୍ୟ ଦେଖୁଛ ଯେ ଆମେ ମଧ୍ୟ ମହାରାଜା ମହାରାଣୀ ହେଉଛୁ। ତୁମକୁ ବୈକୁଣ୍ଠରେ ମଧ୍ୟ ସାକ୍ଷାତକାର ହେଉଛି, ମାନୁଛନ୍ତି ମଧ୍ୟ। ବାସ୍ତବରେ ଭାରତ ବୈକୁଣ୍ଠ ଥିଲା, କୃଷ୍ଣପୁରୀ ଥିଲା, ଆଜି କଂସପୁରୀ ହୋଇଯାଇଛି, କାଲି କୃଷ୍ଣପୁରୀ ହେବ, ରାତି ବଦଳି ଦିନ ହେବ। ଏହା ହେଉଛି ଆଧାକଳ୍ପ ବେହଦ୍ର ଦିନ, ଏବେ ଆଧାକଳ୍ପ ବେହଦ୍ର ରାତ୍ରି। ଅନ୍ଧକାରରେ ହିଁ ଝୁଣ୍ଟିଥାନ୍ତି ବ୍ରହ୍ମାଙ୍କର ରାତ୍ରି ଅର୍ଥାତ୍ ବ୍ରାହ୍ମଣମାନଙ୍କର ରାତ୍ରି। ପୁଣି ତୁମେ ବ୍ରାହ୍ମଣରୁ ଦେବତା ହେଉଛ। ସତ୍ୟଯୁଗରେ ବ୍ରାହ୍ମଣ ରହିବେ ନାହିଁ, ଦେବତାମାନେ ହିଁ ରହିବେ। ଏ କଥା ମଧ୍ୟ ପିଲାମାନେ ଜାଣିଛନ୍ତି। ଭାରତ ପବିତ୍ର ରାଜସ୍ଥାନ ଥିଲା, ପୁଣି ଅପବିତ୍ର ରାଜସ୍ଥାନ ହୋଇଯାଇଛି। ଭାରତ ସର୍ବଦା ରାଜସ୍ଥାନ ହୋଇ ରହିଛି। ଏଠାରେ ରାଜତ୍ୱ ଚାଲି ଆସୁଛି, ଅନ୍ୟ ଧର୍ମାବଲମ୍ବୀମାନଙ୍କର ଆରମ୍ଭରୁ ରାଜତ୍ୱ ଚାଲୁନାହିଁ। ଭଗବାନ ହିଁ ରାଜତ୍ୱ ସ୍ଥାପନା କରୁଛନ୍ତି, ଭଗବାନ ହିଁ ଆସି ରାଜଯୋଗ ଶିଖାଉଛନ୍ତି। ସେ ହେଲେ ନିରାକାର, ଜ୍ଞାନର ସାଗର, ସୁଖର ସାଗର। ତୁମେ ଜାଣିଛ ବାବାଙ୍କଠାରୁ ଆମକୁ ବର୍ଷା ମିଳୁଛି। ନିଶ୍ଚିତ ଆମର ପୁରୁଷାର୍ଥରେ ବିଳମ୍ବ ହେଉଛି। ଯିଏ ଯେତେ ପୁରୁଷାର୍ଥ କରିପାରିବେ ଅନ୍ୟମାନଙ୍କୁ ରାସ୍ତା ବତାଇ ପାରିବେ। ବାବା କହୁଛନ୍ତି, ମତେ ମନେ ପକାଅ, ତେବେ ତୁମେ ପତିତରୁ ପାବନ ହୋଇ ନୂଆ ଦୁନିଆର ମାଲିକ ହୋଇଯିବ। ଏହା କେତେ ସହଜ ଅଟେ। ଲୌକିକ ମାତାପିତା ଯଦି ଜ୍ଞାନରେ ଅଛନ୍ତି, ତେବେ ପିଲାମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ପଡ଼ିବ। ମାତାପିତା ସଚ୍ଚା ରୋଜଗାର କରୁଛନ୍ତି, ତ ପିଲାମାନଙ୍କୁ ମଧ୍ୟ ସଚ୍ଚା ରୋଜଗାର କରାଇବା ଦରକାର। କେହି କେହି ସନ୍ତାନ ବହୁତ ଭଲ ହୋଇଥାନ୍ତି, କହୁଛନ୍ତି ଆମେ ରୁହାନୀ ପାଠ ପଢ଼ି ଘରେ ଘରେ ସନ୍ଦେଶ ଦେଇ ଚାଲିବୁ। ବାବା ମଧ୍ୟ କହୁଛନ୍ତି ଯେ ମୁଁ ପୈଗମ୍ବର ଏବଂ ମେସେଞ୍ଜର ଅଟେ, ତୁମକୁ ସନ୍ଦେଶ ଦେଉଛି ଯେ ଘରକୁ ଚାଲ। ଅନ୍ୟ ଧର୍ମ ସ୍ଥାପକ ତ କେବଳ ଆସି ନିଜ ନିଜର ଧର୍ମ ସ୍ଥାପନା କରୁଛନ୍ତି, ମୁଁ ସମସ୍ତଙ୍କୁ ସନ୍ଦେଶ ଦେଉଛି ଯେ ଏବେ ଘରକୁ ଫେରିବାକୁ ହେବ। ଏହି ଦୁନିଆ ଏବେ ରହିବା ଯୋଗ୍ୟ ନୁହେଁ। ମୋତେ ମନେ ପକାଇଲେ ତ ତୁମେ ପବିତ୍ର ହୋଇଯିବ। ତୁମେ ପବିତ୍ର ଥିଲ, ପୁଣି ରାବଣ ତୁମକୁ ପତିତ କରିଦେଇଛି, ମୁଁ ପୁଣି ଥରେ ପବିତ୍ର କରାଇବାକୁ ଆସିଛି। ଅଳ୍ପ ସମୟ ପରେ ବମ୍ ଆଦି ପଡ଼ିଲେ ଯାଇ ବୁଝିବେ ଏହା ସେହି ମହାଭାରତ ଲଢ଼େଇ। ତେବେ ନିଶ୍ଚିତ ଭଗବାନ ବି ଥିବେ, କିନ୍ତୁ ସେମାନେ ଭାବୁଛନ୍ତି ଗୀତାର ଭଗବାନ ଶ୍ରୀକୃଷ୍ଣ ଅଟନ୍ତି। କେତେ ଦ୍ୱନ୍ଦ୍ୱରେ ପଡୁଛନ୍ତି ଯେ ଦ୍ୱନ୍ଦ୍ୱରେ ନଥାନ୍ତେ ତେବେ ଭଗବାନଙ୍କର ଆସିବାର କ'ଣ ଆବଶ୍ୟକ ଥିଲା। ଭକ୍ତି ମାର୍ଗକୁ ଭୁଲ ଭୁଲେଇବାର ଖେଳ କୁହାଯାଉଛି। ଏବେ ବାବା କହୁଛନ୍ତି, ମୋତେ ମନେ ପକାଇବା ଦ୍ୱାରା ତୁମର ସବୁ ଭୁଲ ସମାପ୍ତ ହୋଇଯିବ। ତୁମେ ଆଗରୁ ନିଜକୁ ଦେହ ବୋଲି ଭାବୁଥିଲ, ଏବେ ନିଜକୁ ଆତ୍ମା ବୋଲି ଭାବୁଛ। ଏହି ସାବଧାନୀ ବାବା ହିଁ ଦେଉଛନ୍ତି ଯେ ପିଲାମାନେ ଦେହି ଅଭିମାନୀ ହୁଅ। ଏଠାରେ ତୁମେ ବାବାଙ୍କ ସମ୍ମୁଖରେ ବସିଛ, ସେଠାରେ ସେଣ୍ଟରମାନଙ୍କରେ କନ୍ୟାମାନେ ବସି ବୁଝାଇବେ ଯେ ଶିବ ବାବା ଏହିପରି କହୁଛନ୍ତି। ଏଠାରେ ତ ସିଧାସଳଖ ବାବା କହୁଛନ୍ତି, ମୁଁ ଆତ୍ମାମାନଙ୍କ ସହିତ ବସି କଥା ହେଉଛି। ତୁମେମାନେ ଜାଣିଛ ବାବା ଏହାଙ୍କ ଦ୍ୱାରା ଆମକୁ ବୁଝାଉଛନ୍ତି, ଏହା ବହୁତ କଲ୍ୟାଣକାରୀ ମେଳା। ବାବା କହୁଛନ୍ତି, ଅନ୍ତର ମତେ ମନେ ପକାଅ, ବାବାଙ୍କଠାରୁ ଆମକୁ ସ୍ୱର୍ଗର ବର୍ଷା ନେବାକୁ ହେବ। ବାବା ଏବଂ ସ୍ୱର୍ଗକୁ ମନେ ପକାଇବାକୁ ହେବ। ଏଠାରେ କୌଣସି ବି ବିକର୍ମ କରିବା ଅନୁଚିତ। ଯଦି ବିକର୍ମ କରିବ ତେବେ ତାହା ସୌଗୁଣା ହୋଇଯିବ। ବିକର୍ମ ମାୟା କରାଇଥାଏ, ଏହା ଉପରେ ବିଜୟୀ ପାଇବାକୁ ହେବ। ସେଥିପାଇଁ ହନୁମାନ ମହାବୀରଙ୍କର କଥା ରହିଛି, ତୁମେ ମହାବୀର ହନୁମାନ ଅଟ, ଆମେ ତ ବାବାଙ୍କର ହୋଇଯାଇଛୁ, ତେଣୁ ମାୟାଠାରୁ ହାରିବୁ ନାହିଁ। ବାବାଙ୍କୁ ସ୍ମରଣ କରିକରି ସତ୍ୱପ୍ରଧାନ ବିକର୍ମାଜିତ ହୋଇଯିବୁ, ନ ହେବ ତ ନିଜର ପଦ ହିଁ ଭ୍ରଷ୍ଟ କରିବ। ପୁରୁଷାର୍ଥୀ ସନ୍ତାନମାନେ ନିଜ ଜୀବନ ପ୍ରତି ଦୟା କରିଥାନ୍ତି, କିଛି ବି ହୋଇଯାଉ ୟାଦର ଯାତ୍ରାରେ ରହିବେ, ଅଚଲ ଅଟଲ ସ୍ଥିର ରହିବେ, ବିନାଶ ତ ହେବ ହିଁ ହେବ। ସମସ୍ତଙ୍କର କାକା ଚାଚା ମାମା ଗୁରୁ ଗୋସେଇ ଆଦି ସବୁ ମରିଯିବେ। ସତ୍ଗୁରୁ କହୁଛନ୍ତି, ମୁଁ ତୁମକୁ ସାଥିରେ ନେଇଯିବି। ମନୁଷ୍ୟମାନେ ତ ଘୋର ଅନ୍ଧକାରରେ ଅଛନ୍ତି, ତୁମେ ଜାଣିଛ ଯେ ଶିବ ବାବା ଆମକୁ ସାଥିରେ ନେଇଯିବେ। କଥାରେ କହିଥାନ୍ତି ନା କାଳ ଖାଇଗଲା, କିନ୍ତୁ ମୁଁ ତୁମକୁ ଶାନ୍ତିଧାମକୁ ନେଇଯାଉଛି। ଆତ୍ମା ଶରୀର ଛାଡ଼ି ଚାଲିଯାଉଛି, କାଳ ନେଇଯାଉ ନାହିଁ, ଆତ୍ମା ହିଁ ବାହାରି ଯାଉଛି। ଏବେ ମୁଁ ନିଜେ ଆସିଛି ତୁମକୁ ଘରକୁ ନେଇଯିବା ପାଇଁ। ବାବା କଣ ମାରିବାକୁ ଆସିଛନ୍ତି କି? ନା, ତୁମକୁ ଏହି ପୁରୁଣା ଶରୀର ଛାଡ଼ିବାକୁ ହେବ। ଆତ୍ମାକୁ ତମ ପ୍ରଧାନରୁ ସତପ୍ରଧାନ ହେବାକୁ ପଡ଼ିବ। ଏବେ ପାଞ୍ଚ ତତ୍ତ୍ୱ ମଧ୍ୟ ତମ ପ୍ରଧାନ ଅଟନ୍ତି, ସେଥିପାଇଁ ଶରୀର ମଧ୍ୟ ସେହିପରି ତିଆରି ହୋଇଛି। ସେଠାରେ ସତପ୍ରଧାନ ତତ୍ତ୍ୱ ଦ୍ୱାରା ତୁମର ଶରୀର ମଧ୍ୟ ଗୋରା ହେବ। ବାବା କହୁଛନ୍ତି, ମୁଁ ପୁଣି ଥରେ ସତ୍ୟଯୁଗୀ ଆଦି ସନାତନ ଦେବୀ ଦେବତା ଧର୍ମ ସ୍ଥାପନ କରୁଛି। ତୁମେ ହିଁ 84 ଜନ୍ମ ଭୋଗ କରିଛ, ତୁମେ ନିଜର ଧର୍ମକୁ ଭୁଲି ଯାଇଛ, ଅନ୍ୟ କେହି ନିଜର ଧର୍ମକୁ ଭୁଲି ନାହାନ୍ତି। ତୁମେ ଏବେ ଜାଣୁଛ ଆମେ ଅସଲରେ ଦେବୀ ଦେବତା ଧର୍ମର ଥିଲୁ, ଏତେ ଉଚ୍ଚରୁ ପୁଣି ନିଚ କିପରି ହୋଇଗଲୁ। ବାବା ଆସି କଳ୍ପ କଳ୍ପ ତୁମକୁ ହିଁ ବୁଝାଉଛନ୍ତି, ତୁମେ ପୁଣି ଅନ୍ୟମାନଙ୍କୁ ବୁଝାଇବ। ଏବେ 84 ଜନ୍ମର ଚକ୍ର ପୂର୍ଣ୍ଣ ହେଉଛି, ବିନାଶ ସମ୍ମୁଖରେ ରହିଛି, ସ୍ୱର୍ଗର ମାଲିକ ହେବା ପାଇଁ ନିଜକୁ ଯୋଗ୍ୟ କରାଇବାକୁ ହେବ। ତେବେ ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମେ ଯୋଗ୍ୟ ହୋଇପାରିବ, ତେଣୁ ସକାଳୁ ଉଠି ବାବାଙ୍କୁ ମନେ ପକାଅ। ବାବା, ଆଶ୍ଚର୍ଯ୍ୟ ଲାଗୁଛି, ଆପଣ କିପରି ଆସୁଛନ୍ତି, କିପରି ଆମ ସମ୍ମୁଖରେ କଥା ହେଉଛନ୍ତି, ତାହା ହେଉଛି ଭକ୍ତି ମାର୍ଗର ଶୁଣା କଥା। ଏବେ ତ ଆମ ଆତ୍ମାମାନଙ୍କୁ ବାବା ମିଳିଯାଇଛନ୍ତି, ଆତ୍ମାମାନଙ୍କୁ ବାବା ମିଳିବାରୁ ସ୍ନେହରେ ଆସି ମିଶୁଛନ୍ତି, ସେଥିପାଇଁ ବହୁତ ସ୍ନେହରେ ବାବାଙ୍କ ସହିତ ମିଶୁଛନ୍ତି। ଏହାଙ୍କ ଶରୀରରେ ସେହି ନିରାକାର ବାବା ଗୁପ୍ତ ରୂପରେ ଅଛନ୍ତି। ଆଚ୍ଛା, ସେଥିପାଇଁ ବାବା ସର୍ବଦା କହୁଛନ୍ତି, ଏହାଙ୍କ ସହିତ ମିଶୁଛ ତ ଶିବ ବାବାଙ୍କୁ ୟାଦ କରି ମିଶ। ମନୁଷ୍ୟମାନେ କିଛି ବି ଜାଣିନାହାନ୍ତି, ତୁମମାନଙ୍କ ଭିତରେ ମଧ୍ୟ କେହି କେହି ଜାଣୁଛନ୍ତି, ସେମାନେ ମୋର ହୋଇ ପୁଣି ଭୁଲି ଯାଉଛନ୍ତି, ଦେହାଭିମାନରେ ଆସିଯାଉଛନ୍ତି, ପ୍ରତିଜ୍ଞା ମଧ୍ୟ କରୁଛନ୍ତି, ବାବା ମୁଁ ଆପଣଙ୍କର ହୋଇସାରିଛି। ପୁରୁଷ ଅଥବା ସ୍ତ୍ରୀ ଉଭୟଙ୍କର ଆତ୍ମା ଏହି କଥା କହୁଛି। ଶରୀରରେ ଥିବା ସମୟରେ ପୁରୁଷ ଆତ୍ମା କହୁଛି, ମୁଁ ଆପଣଙ୍କର ହୋଇସାରିଛି। ନାରୀର ଆତ୍ମା ବି କହିବ, ମୁଁ ଆପଣଙ୍କର ହୋଇସାରିଛି। ବାବା, ଆମେ ଆପଣଙ୍କ ଠାରୁ ପୁରା ସମ୍ପତ୍ତି ନେବୁ, ପୁରା ୟାଦ କରିବୁ, ୟାଦ କରିବା ବିନା ପାପ କଟିବ ନାହିଁ, ତମ ପ୍ରଧାନରୁ ସତ ପ୍ରଧାନ ହୋଇପାରିବ ନାହିଁ। ସତ୍ୟଯୁଗରେ ତୁମକୁ ଅଖଣ୍ଡ ଅଟଳ ସୁଖଶାନ୍ତି ସମ୍ପତ୍ତିର 21 ଜନ୍ମ ରାଜ୍ୟ ମିଳୁଛି। ସ୍ୱର୍ଗର ରଚୟିତା ବାବା ନିଶ୍ଚିତ ନିଜର ବର୍ଷା ଦେବେ, ଗାୟନ ମଧ୍ୟ କରୁଛନ୍ତି। ଚିନ୍ତା ଥିଲା ପାର ବ୍ରହ୍ମରେ ରହିଲା ବାଲା ପରମପିତା ପରମାତ୍ମାଙ୍କର, ସେ ତ ଥରେ ମାତ୍ର ଆସୁଛନ୍ତି, ଏହା ବି ବୁଝିବାର କଥା ଅଟେ ନା? କେହି ତ ଏକଥା ବୁଝୁନାହାନ୍ତି, ଆଗକୁ ଗଲେ ସେମାନଙ୍କର ଆଖି ଖୋଲିଯିବ, ଟିକେ ବଡ଼ ଲଢ଼େଇ ଲାଗୁ। ବାସ୍ତବରେ ଏହି ଯଜ୍ଞ ରଚନା କରାଯାଇଛି, ଲଢ଼େଇ ମଧ୍ୟ ହେବ, ଏହି ଯଜ୍ଞ ବିଷୟରେ କେହି ଜାଣିନାହାନ୍ତି। ରୁଦ୍ର ଜ୍ଞାନଯଜ୍ଞ ରଚନା କରାଯାଇଥିଲା ବିନାଶ ହେବା ପାଇଁ, ଦୁନିଆରେ ପୁଣି ଯଜ୍ଞ ରଚନା କରୁଛନ୍ତି, ବିନାଶ ନ ହେଉ, ଚାରିଆଡ଼େ ଶାନ୍ତି ହୋଇଯାଉ। ଏହି ଯଜ୍ଞ ପୁଣି ମଧ୍ୟ ରଚନା କରିବେ, ସେମାନେ ଏକଥା ଜାଣିନାହାନ୍ତି ଯେ ବିନାଶ ହେବ, ପୁଣି କଣ ରହିବ। ଏବେ ତୁମମାନେ ସାରା ବିଶ୍ୱର ଆଦି ମଧ୍ୟ ଅନ୍ତକୁ ଜାଣିଛ, ସମସ୍ତଙ୍କର ବେହଦ୍ର ଜନ୍ମ କାହାଣୀକୁ ଜାଣିଛ, ଏପରି କେହି ନାହାନ୍ତି ଯେ କହିବେ ଯେ ପରମପିତା ପରମାତ୍ମାଙ୍କର ଜୀବନ କାହାଣୀ ଆମେ ଜାଣିଛୁ। ସମସ୍ତେ ପରମ ଆତ୍ମାଙ୍କୁ ହିଁ ଡାକୁଛନ୍ତି ନା, ଘଡ଼ି ଘଡ଼ି ତାଙ୍କୁ ୟାଦ କରୁଛନ୍ତି। କହୁଛନ୍ତି ଭଗବାନ ଏହି ପିଲା ଦେଲେ ଏହିପରି କଲେ। କେହି ପୁଣି ଏକଥା ବୁଝିଥାନ୍ତି ଯେ ଯାହାଙ୍କର ବସ୍ତୁ ଥିଲା ସେ ନେଇଗଲେ। ଏହିପରି ମଧ୍ୟ ବୁଦ୍ଧିମାନ ପୁରୁଷ ଅଛନ୍ତି, ଅନେକ ପ୍ରକାରର ମନୁଷ୍ୟ ରହିଛନ୍ତି। ଏବେ ତୁମକୁ ବାବା ମିଳିଛନ୍ତି ଯେ ବାବାଙ୍କୁ ହିଁ ୟାଦ କରିବାକୁ ହେବ, ତାଙ୍କରି ସ୍ମରଣ ଦ୍ୱାରା ହିଁ ରୋଜଗାର ହୋଇଥାଏ। ଏହାଦ୍ୱାରା ତୁମେ ବିଷ୍ଣୁପୁରୀରେ ମାଲିକ ହୋଇଯିବ। ତୁମେ ସତ୍ୟଯୁଗରୁ ଆରମ୍ଭ କରି କଳିଯୁଗ ଶେଷ ପର୍ଯ୍ୟନ୍ତ ସାରା ଚକ୍ରକୁ ଜାଣିଛ। ତୁମ ବୁଦ୍ଧିରେ ଠିକ୍ ସେହିଭଳି କଥା ଅଛି ଯେପରି ବାବାଙ୍କ ବୁଦ୍ଧିରେ ରହିଛି, ସେଥିପାଇଁ ତାଙ୍କୁ ଜ୍ଞାନର ସାଗର ନଲେଜଫୁଲ କୁହାଯାଉଛି। ଏବେ ତୁମେ ବାବାଙ୍କଠାରୁ ବର୍ଷା ନେଉଛ, ତୁମମାନଙ୍କୁ ଅଚଳ ସ୍ଥିର ରହିବା ଦରକାର। ଏହିପରି ନୁହେଁ ଯେ ମାୟା ଘଡ଼ି ଘଡ଼ି ଆସି ହଲଚଲ କରିବ। ତୁମେ ଲାଜକୁଳି ଲତା ପରି ହେବା ଉଚିତ ନୁହେଁ। ବାବାଙ୍କୁ ୟାଦ ନ କରିବା ଦ୍ୱାରା ଝାଉଁଳି ପଡୁଛନ୍ତି। ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ ତୁମେ କରୁଛ। ସମୟ ପାଖେଇ ଆସିବ, ପୁଣି ତୁମେ ଦେଖିବ ଯେ ଆମର ପୁରୁଷାର୍ଥ ଏବେ ପୂରା ହେଲା, ଶେଷ ସମୟ ଆସିଗଲା। ଆଚ୍ଛା, ମିଠା ମିଠା ଶିଖିଲ ଦେହ ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତିରେ, ଏବଂ ସୁପ୍ରଭାତ ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ରୁହାନୀ ବା ଆତ୍ମିକ ପାଠ ପଢ଼ି ସଚ୍ଚା ରୋଜଗାର କରିବା ସହିତ କରାଇବାକୁ ହେବ। ଘରକୁ ଯିବାର ସନ୍ଦେଶ ସମସ୍ତଙ୍କୁ ଦେବାକୁ ହେବ, ଏବେ କୌଣସି ବି ବିକର୍ମ କରିବାର ନାହିଁ। ଦ୍ୱିତୀୟ ନମ୍ବର, ସକାଳୁ ବା ଅମୃତ ବେଳାରୁ ଉଠି ସ୍ନେହର ସହିତ ବାବାଙ୍କୁ ସ୍ମରଣ କରିବାକୁ ହେବ। ଛୋଟମୋଟ କଥାରେ ଲାଜକୁଳି ଲତା ଭଳି ହେବା ଅନୁଚିତ, ନିଜର ଅବସ୍ଥାକୁ ଅଚଲ ଅଟଲ କରାଇବାକୁ ହେବ। ଆଚ୍ଛା, ଆଜିର ବରଦାନ ଅଛି ଜ୍ଞାନର ଲାଇଟ୍ ଅର୍ଥାତ୍ ଆଲୋକ, ଏବଂ ମାଇଟ୍ ଅର୍ଥାତ୍ ଶକ୍ତି ଦ୍ୱାରା ନିଜର ଲକ୍ ଅର୍ଥାତ୍ ଭାଗ୍ୟକୁ ଜାଗ୍ରତ କରୁଥିବା ସଦା ସଫଳତା ମୂରତ ଭବ। ବିସ୍ତାରରେ, ଯେଉଁ ପିଲାମାନେ ଜ୍ଞାନର ଲାଇଟ୍ ଏବଂ ମାଇଟ୍ ଦ୍ୱାରା ଆଦି ମଧ୍ୟ ଅନ୍ତକୁ ଜାଣି ପୁରୁଷାର୍ଥ କରିଥାନ୍ତି, ସେମାନଙ୍କୁ ସଫଳତା ନିଶ୍ଚିତ ମିଳିଥାଏ। ସଫଳତା ପ୍ରାପ୍ତ ହେବା ମଧ୍ୟ ଭାଗ୍ୟର ଚିହ୍ନ ଅଟେ, ତେଣୁ ଜ୍ଞାନବାନ ହେବା ହିଁ ଭାଗ୍ୟକୁ ଜାଗ୍ରତ କରିବାର ଆଧାର ଅଟେ। ଜ୍ଞାନ କେବଳ ରଚୟିତା ଏବଂ ରଚନା ବିଷୟରେ ନୁହେଁ, କିନ୍ତୁ ଜ୍ଞାନବାନ ହେବା ଅର୍ଥ ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ଶବ୍ଦ, ପ୍ରତ୍ୟେକ କର୍ମରେ ଜ୍ଞାନ ସ୍ୱରୂପ ହେବା ଦରକାର, ତେବେ ଯାଇ ସଫଳତା ମୃତ ହୋଇପାରିବ। ଯଦି ପୁରୁଷାର୍ଥ ଠିକ୍ ଭାବରେ କରୁଥିଲେ ମଧ୍ୟ ସଫଳତା ଦେଖାଯାଉ ନାହିଁ, ତେବେ ବୁଝିନେବା ଦରକାର ଯେ ଏହା ଅସଫଳତା ନୁହେଁ, ପରିପକ୍ୱତାର ଆଧାର ଅଟେ। ଆଚ୍ଛା, ଆଜିର ସ୍ଲୋଗାନ ଅଛି, ଯଦି ଦେହଠାରୁ ନିଆରା ହୋଇ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରାଇବ, ତେବେ କର୍ମାତୀତ ସ୍ଥିତିର ଅନୁଭବ ସହଜରେ କରିପାରିବ। ଅବ୍ୟକ୍ତ ଇସାରାରେ ଅଛି, ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ବିସ୍ତାରରେ, ଯେତେବେଳେ ଯୋଗ କରିବା ପାଇଁ ବସୁଛ, ସେତେବେଳେ ସମାହିତ କରିବାର ଶକ୍ତିକୁ ଗୋଟିଏ ସେକେଣ୍ଡ ଭିତରେ କାର୍ଯ୍ୟକାରୀ କର, ସେବାର ସଂକଳ୍ପ ମଧ୍ୟ ସମାହିତ ହୋଇଯାଉ, ପ୍ରକଟ ନ ହେଉ, ଏତିକି ଶକ୍ତି ରହିବା ଦରକାର ଯାହାକି ଷ୍ଟପ୍ କହିବା ମାତ୍ରକେ ଷ୍ଟପ୍ ହୋଇଯାଉଥିବ, ପୁରା ବ୍ରେକ୍ ଲାଗିଯାଉଥିବ, ଢିଲା ବ୍ରେକ୍ ନୁହେଁ। ଯଦି ଗୋଟିଏ ସେକେଣ୍ଡ ପରିବର୍ତ୍ତେ ଅଧିକ ସମୟ ଲାଗିଯାଉଛି, ତେବେ ସମାହିତ କରିବାର ଶକ୍ତି ଦୁର୍ବଳ ଅଛି ବୋଲି କୁହାଯିବ। ଆଚ୍ଛା, ଓମ୍ ଶାନ୍ତି।